ଓମ୍ ଶାନ୍ତି। ଆଜିର ସକାର ମହାବାକ୍ୟ 18 ମାର୍ଚ୍ଚ 2026 ମିଠା ମିଠା ଯୋଗ୍ୟ ସେବାଧାରୀ ସନ୍ତାନମାନେ ଏପରି କୌଣସି କର୍ମ କରିବାର ନାହିଁ ଯାହାଦ୍ୱାରା ସେବାରେ କୌଣସି ପ୍ରକାରର ବିଘ୍ନ ପଡ଼ିବ। ପ୍ରଶ୍ନ ସଙ୍ଗମ ଯୁଗରେ ତୁମକୁ ପୂର୍ଣ୍ଣ ରୂପରେ ଆକ୍ୟୁରେଟ୍ ଅର୍ଥାତ୍ ସମ୍ପୂର୍ଣ୍ଣ ସଠିକ୍ ହେବାକୁ ପଡ଼ିବ। ଆକ୍ୟୁରେଟ୍ କିଏ ହୋଇପାରିବ? ଉତ୍ତର, ଯେଉଁ ସନ୍ତାନମାନେ ବାପାଙ୍କ ସହିତ ସର୍ବଦା ସଚୋଟ ହୋଇ ରହୁଛନ୍ତି। ଭିତରେ ଗୋଟିଏ କଥା, ବାହାରେ ଆଉ ଗୋଟିଏ କଥା ଏଭଳି ନୁହନ୍ତି। ଯେଉଁମାନେ ସେ ବାବାଙ୍କ ବ୍ୟତୀତ ଅନ୍ୟ କୌଣସି କଥାକୁ ଯାଆନ୍ତି ନାହିଁ, ପ୍ରତି ପାଦ ଶ୍ରୀମତରେ ଚାଲିଥାନ୍ତି, କୌଣସି ଭୁଲ କରନ୍ତି ନାହିଁ, ସେଇମାନେ ହିଁ ଆକ୍ୟୁରେଟ୍ ହୋଇଥାନ୍ତି। ଗୀତ ବଚପନ କେ ଦିନ ଭୁଲା ନ ଦେନା ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଗୀତାର ଦୁଇଟି ଶବ୍ଦ ଶୁଣିଲେ। ଏବେ ତ ଏହି ନିଶ୍ଚୟ ହେଉଛି ଯେ ବେହଦର ବାବା ଏବେ ବେହଦ ସୁଖର ସମ୍ପତ୍ତି ଦେଉଛନ୍ତି। ଏହିପରି ବାବାଙ୍କର ଆମେ ସନ୍ତାନ ହୋଇଛୁ, ତେଣୁ ତାଙ୍କର ଶ୍ରୀମତ ଅନୁସାରେ ମଧ୍ୟ ଚାଲିବାକୁ ହେବ, ନଚେତ କଣ ହେବ? ଏବେ ଏବେ ହସି ହସି କହୁଛ ଆମେ ମହାରାଜା ମହାରାଣୀ ହେବୁ, ଯଦି ହାତ ଛାଡ଼ି ଦେଲ ତେବେ ସେଠାରେ ସାଧାରଣ ପ୍ରଜା ହେବ, ସ୍ୱର୍ଗକୁ ତ ନିଶ୍ଚିନ୍ତ ଯିବ। ଏହିପରି ବି ନୁହେଁ ଯେ ସମସ୍ତେ ସ୍ୱର୍ଗକୁ ଯିବେ, ଯେଉଁମାନଙ୍କର ସତ୍ୟଯୁଗ ତ୍ରେତାଯୁଗକୁ ଆସିବାକୁ ଥିବ ସେମାନେ ଆସିବେ। ସତ୍ୟଯୁଗ ଓ ତ୍ରେତାଯୁଗ ଉଭୟକୁ ମିଶାଇ ସ୍ୱର୍ଗ ବୋଲି କୁହାଯାଉଛି, କିନ୍ତୁ ଯେଉଁମାନେ ପ୍ରଥମେ ପ୍ରଥମେ ନୂଆ ଦୁନିଆକୁ ଆସୁଛନ୍ତି ସେମାନେ ଅଧିକ ସୁଖ ପାଇଥାନ୍ତି, ବାକି ଯେଉଁମାନେ ପରେ ଆସୁଛନ୍ତି ସେମାନେ ଆସି ଜ୍ଞାନ ଶୁଣିବେ ନାହିଁ। ଯେଉଁମାନେ ଜ୍ଞାନ ଶୁଣୁଛନ୍ତି ସେମାନେ ସତ୍ୟଯୁଗ ତ୍ରେତାଯୁଗରେ ଆସିବେ, ବାକି ଆଉ ସମସ୍ତେ ରାବଣ ରାଜ୍ୟରେ ଆସିବେ, ସେମାନେ ଅଳ୍ପ ସୁଖ ପାଇବେ। ସତ୍ୟଯୁଗ ତ୍ରେତାଯୁଗରେ ତ ବହୁ ସୁଖ ରହିଛି ନା, ସେଥିପାଇଁ ପୁରୁଷାର୍ଥ କରି ବାବାଙ୍କ ଠାରୁ ବେହଦ ସୁଖର ବର୍ଷା ନେବା ଉଚିତ ଏବଂ ଏହି ମହାନ ଖୁସିର ଖବରକୁ ଲେଖି ଜଣାଇବା ଉଚିତ। ଯେଉଁ କାର୍ଡ ଛପାଯାଉଛି ସେଥିରେ ମଧ୍ୟ ଲେଖିବା ଦରକାର, ଉଚ୍ଚରୁ ଉଚ୍ଚ ବେହଦ ବାବାଙ୍କର ଖୁସିର ଖବର ପ୍ରଦର୍ଶନୀରେ ତୁମେ ଦେଖାଉଛ ନୂଆ ଦୁନିଆ କିପରି ସ୍ଥାପନ ହେଉଛି, ତେଣୁ ଏହାକୁ ସ୍ପଷ୍ଟ ଭାବରେ ଏବଂ ବଡ଼ ବଡ଼ ଅକ୍ଷରରେ ଲେଖିବା ଉଚିତ ଯେ ବେହଦର ବାବା ଜ୍ଞାନର ସାଗର, ପତିତ ପାବନ, ସଦ୍ଗତି ଦାତା, ଗୀତାର ଭଗବାନ ଶିବ କିପରି ବ୍ରହ୍ମା କୁମାର କୁମାରୀମାନଙ୍କ ଦ୍ୱାରା ପୁନର୍ବାର କଳିଯୁଗୀ ସମ୍ପୂର୍ଣ୍ଣ ବିକାରୀ ଭ୍ରଷ୍ଟାଚାରୀ ପତିତ ଦୁନିଆକୁ ସତ୍ୟଯୁଗୀ ସମ୍ପୂର୍ଣ୍ଣ ନିର୍ବିକାରୀ ପାବନ ଶ୍ରେଷ୍ଠାଚାରୀ ଦୁନିଆରେ ପରିବର୍ତ୍ତନ କରାଉଛନ୍ତି, ଏହି ଖୁସି ଖବର ଆସି ଶୁଣନ୍ତୁ ଅଥବା ବୁଝନ୍ତୁ। ସରକାରଙ୍କ ସହିତ ତୁମେ ଏହି ପ୍ରତିଜ୍ଞା କରିଛ ଯେ ଆମେ ଭାରତରେ ପୁନର୍ବାର ସତ୍ୟଯୁଗୀ ଶ୍ରେଷ୍ଠାଚାରୀ 100 ଶତକଡ଼ା ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ରତା ସୁଖ ଶାନ୍ତିର ଦୈବୀ ସ୍ୱରାଜ୍ୟ କିପରି ସ୍ଥାପନ କରୁଛୁ ଓ ଏହି ବିକାରୀ ଦୁନିଆର ବିନାଶ କିପରି ହେବ ତାହା ସେ ବୁଝନ୍ତୁ। ଏହିପରି ସ୍ପଷ୍ଟ ଲେଖିବା ଦରକାର, କାର୍ଡରେ ଏପରି ଲେଖିଲେ ମନୁଷ୍ୟ ଭଲ ଭାବରେ ବୁଝିପାରିବେ। ଏହି ପ୍ରଜାପିତା ବ୍ରହ୍ମା କୁମାର କୁମାରୀମାନେ କଳ୍ପ ପୂର୍ବ ସଦୃଶ ଡ୍ରାମାର ପ୍ଲାନ ଅନୁସାରେ ପରମପିତା ପରମାତ୍ମା ଶିବଙ୍କର ଶ୍ରୀମତ ଅନୁସାରେ ସହଜ ରାଜଯୋଗ ଓ ପବିତ୍ରତାର ବଳ ଦ୍ୱାରା ନିଜର ଶରୀର ମନ ଧନ ଦ୍ୱାରା ଭାରତକୁ ଏପରି ଶ୍ରେଷ୍ଠାଚାରୀ ପାବନ କିପରି କରୁଛନ୍ତି ତାହା ସେ ବୁଝନ୍ତୁ। ଏହାକୁ ସ୍ପଷ୍ଟ ଭାବରେ କାର୍ଡରେ ଛପାଇବା ଉଚିତ, ଯାହାଦ୍ୱାରା କେହି ବି ବୁଝିଯିବେ। ଏହି ବ୍ରହ୍ମା କୁମାର କୁମାରୀମାନେ ଶିବାବାଙ୍କ ମତ ଦ୍ୱାରା ରାମରାଜ୍ୟ ସ୍ଥାପନ କରୁଛନ୍ତି, ଯାହା ଗାନ୍ଧିଜୀଙ୍କର ଇଚ୍ଛା ଥିଲା। ଖବରକାଗଜରେ ମୋତେ ଏହିପରି ନିମନ୍ତ୍ରଣ ଛାପିବା ଉଚିତ, ଏ କଥା ନିଶ୍ଚିନ୍ତ ବୁଝାଇବା ଉଚିତ ଯେ ପ୍ରଜାପିତା ବ୍ରହ୍ମା କୁମାର କୁମାରୀମାନେ ନିଜର ଶରୀର ମନ ଧନ ଦ୍ୱାରା ଏହି କାର୍ଯ୍ୟ କରୁଛନ୍ତି, ତେଣୁ ମନୁଷ୍ୟ ଏପରି କେବେ ନ ଭାବନ୍ତୁ ଯେ ଏମାନେ କୌଣସି ଭିକ ଅଥବା ଡୋନେସନ୍ ଆଦି ମାଗୁଛନ୍ତି। ଦୁନିଆରେ ସବୁକିଛି ଡୋନେସନ୍ରେ ହିଁ ଚାଲୁଛି, ଏଠାରେ ତୁମେ କହୁଛ ଆମେ ବ୍ରହ୍ମା କୁମାର କୁମାରୀମାନେ ନିଜର ତନ ମନ ଧନ ଦ୍ୱାରା ସବୁକିଛି କରୁଛୁ। ତୁମେମାନେ ବାପାଙ୍କ ଠାରୁ ନିଜେ ସ୍ୱରାଜ୍ୟ ନେଉଛ, ତେଣୁ ନିଶ୍ଚୟ ନିଜେ ହିଁ ଖର୍ଚ୍ଚ କରିବ। ଯେ ମେହନତ କରୁଛନ୍ତି ତାଙ୍କୁ ହିଁ ଏକୋଇଶ ଜନ୍ମ ନିମନ୍ତେ ବର୍ଷା ମିଳୁଛି। ଭାରତବାସୀ ହିଁ ଏକୋଇଶ ଜନ୍ମ ପାଇଁ ଶ୍ରେଷ୍ଠାଚାରୀ ଦ୍ୱି ମୁକୁଟ ଧରି ହେଉଛନ୍ତି। ଏହି ଲକ୍ଷ୍ମୀ ନାରାୟଣ ଦ୍ୱି ମୁକୁଟ ଧରି ଅଟନ୍ତି ନା, ଏବେ ତ କୌଣସି ମୁକୁଟ ନାହିଁ, ତେଣୁ ଏହାକୁ ଭଲ ଭାବରେ ବୁଝାଇବାକୁ ହେବ। ବାବା ବୁଝାଉଛନ୍ତି, ଏହିପରି ଲେଖିଲେ ବିଚାରାମାନଙ୍କୁ ଜଣା ପଡିବ ଯେ ବିକେ କଣ କରୁଛନ୍ତି। ବଡ଼ମାନଙ୍କର ଆବାଜ ହେଲେ ପୁଣି ଗରିବମାନଙ୍କର ମଧ୍ୟ ଶୁଣିବେ। ଗରିବମାନଙ୍କର କଥା କେହି ଶୁଣନ୍ତି ନାହିଁ, ସାହୁକାରମାନଙ୍କର ଆବାଜ ତୁରନ୍ତ ଶୁଣିଥାନ୍ତି। ତୁମେ ସିଦ୍ଧ କରି କହୁଛ ଯେ ସ୍ୱତନ୍ତ୍ର ରୂପେ ଆମେ ଭାରତକୁ ସ୍ୱର୍ଗ କରୁଛୁ, ବାକି ସମସ୍ତଙ୍କୁ ଶାନ୍ତିଧାମକୁ ପଠାଇଦେବୁ। ଏହିପରି ହିଁ ବୁଝାଇବାକୁ ହେବ। ଭାରତ 5000 ବର୍ଷ ପୂର୍ବରୁ ଏପରି ସ୍ୱର୍ଗ ଥିଲା, ଏବେ ତ କଳିଯୁଗ ଚାଲିଛି, ତାହା ସତ୍ୟଯୁଗ ଥିଲା। ଏବେ କୁହ, ସତ୍ୟଯୁଗରେ କେତେ ମନୁଷ୍ୟ ଥିଲେ? ଏବେ କଳିଯୁଗର ଅନ୍ତିମ ସମୟ, ଏହା ସେହି ମହାଭାରତ ମହାଭାରୀ ଲଢେଇ ଅଟେ। ଆଉ କୌଣସି ସମୟରେ ଏପରି ଲଢେଇ ଲାଗି ନଥିଲା। ଏହି ତୃତୀୟ ବିଶ୍ୱଯୁଦ୍ଧ ପଛକୁ ହେବାର ଅଛି, ଏହାର ପୂର୍ବାଭ୍ୟାସ କରୁଛନ୍ତି ନା? ଏବେ ତ ପରମାଣୁ ବୋମା ତିଆରି କରି ଚାଲିଛନ୍ତି, କାହାର କଥା ମଧ୍ୟ ଶୁଣୁନାହାନ୍ତି। ସେମାନେ କହୁଛନ୍ତି ଯେଉଁ ବୋମା ତିଆରି କରିଛ ସେ ସବୁକୁ ସମୁଦ୍ରରେ ପକାଇ ଦିଅ, ତେବେ ଆଉ ଆମେ ତିଆରି କରିବୁ ନାହିଁ। ତେବେ କହୁଛନ୍ତି ତୁମେ ରଖିଥିବ ଏବଂ ଆମେ ତିଆରି କରିବୁ ନାହିଁ, ଏହା କିପରି ସମ୍ଭବ? କିନ୍ତୁ ତୁମେମାନେ ଜାଣିଛ ଡ୍ରାମାରେ ଏହା ହିଁ ନିର୍ଦ୍ଧାର୍ଯ୍ୟ ଅଛି, ତେଣୁ ତାଙ୍କୁ ଯେତେ ମତ ଦେଲେ ବି ବୁଝିବେ ନାହିଁ। ବିନାଶ ନହେଲେ ରାଜ୍ୟ କିପରି କରିବ? ତୁମମାନଙ୍କର ନିଶ୍ଚୟ ରହିଛି ନା, ଯେଉଁମାନଙ୍କର ସଂଶୟ ଆସୁଛି ସେମାନେ ପଳାୟନ ପନ୍ଥୀ ଅଟନ୍ତି, ବିଶ୍ୱାସଘାତକ ହୋଇଯାଆନ୍ତି। ବାବାଙ୍କର ହୋଇ ପୁଣି ବିଶ୍ୱାସଘାତକ ହୁଅ ନାହିଁ, ତୁମକୁ ତ ଶ୍ରୀ ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ଅନ୍ୟ କଥାରେ କୌଣସି ଫାଇଦା ନାହିଁ। ସତ୍ୟ ବାବାଙ୍କ ସହିତ ସତ୍ୟ ହେବାକୁ ପଡିବ, ଭିତରେ ଗୋଟିଏ କଥା ବାହାରେ ଆଉ ଗୋଟିଏ ପ୍ରକାରର କଥା, ଏପରି କରିଲେ ନିଜର ପଦଭ୍ରଷ୍ଟ କରିଦେବ, ତାଦ୍ୱାରା ନିଜର ହିଁ କ୍ଷତି ହେବ। କଳ୍ପ କଳ୍ପାନ୍ତର ପାଇଁ କେବେ ହେଲେ ଉଚ୍ଚ ପଦ ପାଇପାରିବ ନାହିଁ, ସେଥିପାଇଁ ବର୍ତ୍ତମାନ ବହୁତ ସଠିକ ହେବାକୁ ପଡିବ, କୌଣସି ଭୁଲ କରିବା ଉଚିତ ନୁହେଁ, ଯେତେ ସମ୍ଭବ ଶ୍ରୀମତରେ ଚାଲିବା ଉଚିତ। ଅନ୍ତିମ ସମୟରେ ତ ନିରନ୍ତର ବାବାଙ୍କର ସ୍ମୃତି ରହିବ, ତେଣୁ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାର ସ୍ମୃତି ନ ଆସୁ। ଗାୟନ ମଧ୍ୟ ରହିଛି, ଅନ୍ତକାଳେ ଯିଏ ସ୍ତ୍ରୀକୁ ସ୍ମରଣ କରି ଯାହା ପାଖରେ ମୋହ ଥିବ ସେ ହିଁ ମନେ ପଡିବ। ଆଗକୁ ଗଲେ ଯେତେ ତୁମେ ବିନାଶର ନିକଟତା ରହିବ ସେତେ ସାକ୍ଷାତକାର ହୋଇ ଚାଲିବ। ବାବା ସମସ୍ତଙ୍କୁ ଦେଖାଇବେ ତୁମେ ଏହିପରି କର୍ମ ସବୁ କରିଛ, ଆରମ୍ଭରୁ ମଧ୍ୟ ତୁମେ ବହୁତ ସାକ୍ଷାତକାର କରିଥିଲ, ଯେଉଁମାନେ ଦଣ୍ଡ ଭୋଗୁଥିଲେ ସେମାନେ ବହୁତ ଚିତ୍କାର କରୁଥିଲେ। ବାବା କହୁଛନ୍ତି ତୁମକୁ ଦେଖାଇବା ପାଇଁ ତାଙ୍କର 100 ଗୁଣା ଦଣ୍ଡ କାଟି ଦେଇଛି, ତେଣୁ ତୁମମାନଙ୍କୁ ଏପରି କର୍ମ କରିବା ଉଚିତ ନୁହେଁ, ଯାହାଦ୍ୱାରା ବାବାଙ୍କ ସେବାରେ ବିଘ୍ନ ପଡିବ। ଆଗକୁ ସବୁ ସାକାର ହେବ ଯେ ଏହିପରି ତୁମେ ବାବାଙ୍କ ସେବାରେ ବିଘ୍ନ ପକାଇ ବହୁତ କ୍ଷତି କରିଛ। ଆସୁରୀ ସମ୍ପ୍ରଦାୟ ଅଟନ୍ତି ନା, ଯିଏ ବିଘ୍ନ ପକାଉଛନ୍ତି ତାଙ୍କୁ ବହୁତ ଦଣ୍ଡ ମିଳିବ। ଶ୍ରୀ ବାବାଙ୍କର ଦରବାର ବହୁତ ବଡ଼ ଅଟେ, ତାଙ୍କ ସାଥିରେ ଧର୍ମରାଜ ମଧ୍ୟ ଅଛନ୍ତି। ଦୁନିଆରେ ହେଉଛି ସୀମିତ ଦଣ୍ଡ, ଏଠାରେ ତ 21 ଜନ୍ମର କ୍ଷତି ହୋଇଯାଉଛି, ପଦଭ୍ରଷ୍ଟ ହୋଇଯାଉଛି। ପ୍ରତ୍ୟେକ କଥାରେ ବାବା ବୁଝାଉଛନ୍ତି, ଏପରି କେହି ନ କୁହନ୍ତୁ ଯେ ଆମକୁ ଜଣା ନଥିଲା, ସେଥିପାଇଁ ବାବା ସବୁ ସାବଧାନୀ ଦେଉଛନ୍ତି, ଦେଖୁଛନ୍ତି ପ୍ରତ୍ୟେକ ସେଣ୍ଟରରୁ କେତେ ପଳାଇ ଯାଉଛନ୍ତି, ହଇରାଣ କରୁଛନ୍ତି, ବିକାରୀ ହୋଇଯାଉଛନ୍ତି। ସ୍କୁଲରେ ତ ସମ୍ପୂର୍ଣ୍ଣ ଭାବରେ ପଢିବା ଦରକାର, ନଚେତ କି ପଦ ପାଇବ, ପଦରେ ବହୁତ ଫରକ ପଡିଯାଉଛି। ଯେପରି ଏହି ଦୁଃଖଧାମରେ କେହି ରାଷ୍ଟ୍ରପତି, କେହି ସାହୁକାର, କେହି ଗରିବ ଅଛନ୍ତି, ସେହିପରି ସୁଖଧାମରେ ମଧ୍ୟ କ୍ରମ ଅନୁସାରେ ପଦ ରହିବ। ଯେଉଁମାନେ ବୁଦ୍ଧିମାନ ସେମାନେ ବାପାଙ୍କ ଠାରୁ ପୁରା ବର୍ଷା ନେବାକୁ ଚେଷ୍ଟା କରିବେ। ଏବେ ମାୟାର ବକ୍ସିଂ ଚାଲିଛି ନା, ମାୟା ବହୁତ ଶକ୍ତିଶାଳୀ, ତେଣୁ ହର ଜିତ ହୋଇ ଚାଲିଛି। ସେଣ୍ଟରକୁ କେତେ ସଂଖ୍ୟାରେ ଆସୁଛନ୍ତି, ପୁଣି ସେଥିରୁ କେତେକ ବିଶ୍ୱାସଘାତକ ହୋଇ ଯାଉଛନ୍ତି, ଚାଲୁ ଚାଲୁ ଫେଲ ହୋଇ ଯାଉଛନ୍ତି। ଅନେକ କହୁଛନ୍ତି ଏହା କିପରି ହୋଇପାରିବ, ଏ କଥା ତ କେବେ ଶୁଣି ନାହୁଁ ଯେ ଘର ଗୃହସ୍ଥରେ ରହି ପବିତ୍ର ରହିପାରିବୁ। ଆରେ ଭଗବାନ ବାଜ, କାମ ବିକାର ମହାଶତ୍ରୁ। ଗୀତାରେ ମଧ୍ୟ ଅଛି ନା, ସତ୍ୟ ଯୁଗରେ ଦୈବୀ ଗୁଣଧାରୀ, କାଳୀ ଯୁଗରେ ଆସୁରୀ ଗୁଣଧାରୀ ମନୁଷ୍ୟ ରହିଛନ୍ତି। ଆସୁରୀ ଗୁଣଧାରୀ ମନୁଷ୍ୟ ଦୈବୀ ଗୁଣଧାରୀ ମାନଙ୍କର ମହିମାର ଗାୟନ କରୁଛନ୍ତି। ତେ ଫରକ ରହିଛି, ଏବେ ତୁମେ ଜାଣୁଛ ଯେ ଆମେ କଣ ଥିଲୁ କଣ ହେଉଛୁ। ଏଠାରେ ତୁମକୁ ସବୁ ଗୁଣ ଧାରଣ କରିବାକୁ ହେବ। ଖାଦ୍ୟ ପାନୀୟ ମଧ୍ୟ ସତ୍ୱଗୁଣୀ ଖାଇବା ଉଚିତ, ଦେଖିବା ଉଚିତ ଦେବତା ମାନଙ୍କୁ କଣ କୁହାଉଛନ୍ତି। ଶ୍ରୀନାଥ ଦ୍ୱାରକୁ ଯାଇ ଦେଖ କେତେ ଶୁଦ୍ଧ ଭୋଜନ ପ୍ରସ୍ତୁତ କରାଯାଉଛି। ସେଠାରେ ସମସ୍ତେ ବୈଷ୍ଣବ ଧର୍ମର ଅଟନ୍ତି। ଆଉ ଜଗନ୍ନାଥ ପୁରୀରେ ଦେଖ କଣ ମିଳୁଛି, ଭାତ। ସେଠାରେ ବାମ ମାର୍ଗର ବହୁତ ଖରାପ ଚିତ୍ର ରହିଛି। ଯେତେବେଳେ ରାଜତ୍ୱ ଚାଲୁଥିଲା ସେତେବେଳେ 36 ପ୍ରକାରର ଭୋଜନ ମିଳୁଥିଲା, ତେବେ ଶ୍ରୀନାଥ ଦ୍ୱାରରେ ବହୁତ ପ୍ରକାରର ଭୋଜନ ତିଆରି ହେଉଛି। ପୁରୀ ଓ ଶ୍ରୀନାଥଙ୍କର ଭୋଗ ଅଲଗା ଅଲଗା ଅଟେ। ପୁରୀ ମନ୍ଦିରରେ ବହୁତ ଖରାପ ଚିତ୍ର ରହିଛି, ପୁଣି ଦେବତା ପୋଷାକରେ ଥିବା ସମୟରେ ତେଣୁ ଭୋଗ ମଧ୍ୟ ଭଲ ଲାଗୁନାହିଁ, କେବଳ ଭାତ ହାଣ୍ଡି ଚଢ଼ାଉଛନ୍ତି, ଘିଅ ମଧ୍ୟ ପକାଉନାହାନ୍ତି। ଏହି ଫରକ ଦେଖାଉଛନ୍ତି, ଭାରତ କଣ ଥିଲା ପୁଣି କଣ ହୋଇଗଲାଣି। ଏବେ ତ ଦେଖ ଭାରତର ଅବସ୍ଥା କଣ ହୋଇଗଲାଣି, ପୁରା ଅର୍ଣ୍ଣ ମଧ୍ୟ ମିଳୁନାହିଁ। ସେମାନଙ୍କର ଯୋଜନା ଏବଂ ଶିବାବାଙ୍କ ଯୋଜନାରେ ରାତି ଦିନର ଫରକ ରହିଛି, ସେସବୁ ଯୋଜନା ମାଟିରେ ମିଶିଯିବ, ପ୍ରାକୃତିକ ବିପର୍ଯ୍ୟୟ ହେବ, ଶସ୍ୟ ଆଦି କିଛି ମିଳିବ ନାହିଁ, ବର୍ଷା କେଉଁଠି ବହୁତ ହେଉଛି ତ କେଉଁଠି ବିଲକୁଲ ହେଉନାହିଁ। ପ୍ରକୃତି କେତେ କ୍ଷତି କରିଦେଉଛି, ବର୍ତ୍ତମାନ ପାଞ୍ଚ ତତ୍ତ୍ୱ ମଧ୍ୟ ତମ ପ୍ରଧାନ ହୋଇଯାଇଛି, ତେଣୁ ବର୍ଷା ମଧ୍ୟ ଓଲଟା ସିଧା ସମୟରେ ହେଉଛି, ତୋଫାନ ମଧ୍ୟ ତମ ପ୍ରଧାନ ଅଟେ, ସୂର୍ଯ୍ୟ ମଧ୍ୟ ଏପରି ତାପ ଦେବ ଯେ ସେ କଥା ନ କହିଲେ ଭଲ। ଏହି ପ୍ରାକୃତିକ ବିପର୍ଯ୍ୟୟ ଡ୍ରାମାରେ ନିଧାର୍ଯ୍ୟ ରହିଛି, ତାଙ୍କର ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି, ତୁମର ହେଉଛି ବାପାଙ୍କ ସହିତ ପ୍ରୀତ ବୁଦ୍ଧି। ଅଜ୍ଞାନ କାଳରେ ମଧ୍ୟ ସୁପୁତ୍ର ସନ୍ତାନ ମାନଙ୍କ ପ୍ରତି ମାତା ପିତାଙ୍କର ସ୍ନେହ ରହିଥାଏ, ସେଥିପାଇଁ ବାବା ମଧ୍ୟ କହୁଛନ୍ତି ପୁରୁଷାର୍ଥର କ୍ରମ ଅନୁସାରେ ୟାଦ ପ୍ୟାର, ଯେତେ ଯେତେ ସେବା କରିବ ପୁରୁଷାର୍ଥ ତ କରିବାକୁ ହେବ ନା। ସ୍ୱତନ୍ତ୍ର ରୂପେ ଭାରତ ଏବଂ ସାଧାରଣ ରୂପେ ସାରା ଦୁନିଆ ଭାରତକୁ ସ୍ୱର୍ଗ କରିବାକୁ ହେବ କି ସମସ୍ତଙ୍କୁ ଶାନ୍ତି ଧାମ ପଠାଇ ଦେବେ। ଭାରତକୁ ସ୍ୱର୍ଗର ବର୍ଷା ମିଳୁଛି, ବାକି ସମସ୍ତଙ୍କୁ ମୁକ୍ତିର ବର୍ଷା ମିଳୁଛି, ସମସ୍ତେ ଚାଲିଯିବେ, ହାକାର ପରେ ଜୟ ଜୟକାର ହେବ, କେତେ ହାକାର ହେବ, ଏହା ହେଉଛି ଖୁନି ନାହେକର ଖେଳ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ସମସ୍ତଙ୍କର ମୃତ୍ୟୁ ନିଶ୍ଚିନ୍ତ ହେବ। ବାପା ପିଲାମାନଙ୍କୁ ବୁଝାଉଛନ୍ତି ପୁରା ପୁରୁଷାର୍ଥ କରିନିଅ, ବାପାଙ୍କ ସହିତ ସର୍ବଦା ଆଜ୍ଞାକାରୀ ବିଶ୍ୱାସୀ ହେବାକୁ ପଡିବ, ସେବାଧାରୀ ହେବାକୁ ପଡିବ। ଯିଏ କଳ୍ପ ପୂର୍ବରୁ ଯେପରି ସେବା କରିଥିଲେ ତାଙ୍କୁ ସେହିପରି ସାକ୍ଷାତକାର ହେବ, ତୁମେମାନେ ସାକ୍ଷୀ ହୋଇ ଦେଖିବ, ତୁମେ ଏବେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛ, ତେଣୁ ସର୍ବଦା ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୂରିବା ଉଚିତ। ଆମେ ଏହିପରି 84 ଜନ୍ମ ନେଇଛୁ, ଏବେ ଆମେ ଘରକୁ ଯିବୁ, ତେଣୁ ବାବାଙ୍କର ସ୍ମୃତି ସହିତ ଘରର ମଧ୍ୟ ସ୍ମୃତି ରହୁ, ସତ୍ୟଯୁଗ ମଧ୍ୟ ମନେ ରହୁ, ସାରା ଦିନ ବୁଦ୍ଧିରେ ଏହି ଚିନ୍ତନ କରିବାକୁ ହେବ। ଏବେ ଆମେ ବିଶ୍ୱର ମହାରାଜ କୁମାର ହେବୁ, ଆମେ ଶ୍ରୀ ଲକ୍ଷ୍ମୀ ଅଥବା ଶ୍ରୀ ନାରାୟଣ ହେବୁ, ଏହି ନିଶା ଚଢିବା ଉଚିତ ନା। ବ୍ରହ୍ମା ବାବାଙ୍କର ନିଶା ରହୁଛି, ବାବା ପ୍ରତ୍ୟେକ ଦିନ ଏହି ଲକ୍ଷ୍ମୀ ନାରାୟଣଙ୍କ ଚିତ୍ରକୁ ଦେଖୁଥିଲେ, ବୁଦ୍ଧିରେ ନିଶା ରହିଥିଲା ନା, ବାସ କାଲି ମୁଁ ଯାଇ ଶ୍ରୀକୃଷ୍ଣ ହେବି, ପୁଣି ସ୍ୱୟଂବର ପରେ ଶ୍ରୀ ନାରାୟଣ ହେବି, ତା ତୁମେ ମଧ୍ୟ ସେହିପରି ହେବ ନା। ଏହା ହେଲା ରାଜଯୋଗ, ପ୍ରଜାଯୋଗ ନୁହେଁ, ଆତ୍ମା ମାନଙ୍କୁ ପୁନର୍ବାର ନିଜର ରାଜ୍ୟ ଭାଗ୍ୟ ମିଳୁଛି। ପିଲାମାନେ ରାଜ୍ୟ ହରାଇଥିଲେ, ଏବେ ପୁନର୍ବାର ରାଜ୍ୟ ନେଉଛନ୍ତି। ବାବା ଏହି ଚିତ୍ର ଆଦି ଏଥିପାଇଁ ତିଆରି କରୁଛନ୍ତି ଯେ ପିଲାମାନେ ଦେଖି ଖୁସି ହେବେ। ଏକୋଇଶ ଜନ୍ମ ପାଇଁ ଆମେ ସ୍ୱର୍ଗର ରାଜ୍ୟ ଭାଗ୍ୟ ପ୍ରାପ୍ତ କରୁଛୁ। ଏ କଥା କେତେ ସହଜ, ଶିବ ବାବା ଏହି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଉଛନ୍ତି। ପୁଣି ଆମେ ଏହିପରି ହେବୁ, ଦେଖିଲେ ହିଁ ଖୁସିର ନିଶା ଚଢି ଯାଉଛି। ଆମେ ବାପାଙ୍କ ସ୍ମୃତିରେ ରହିଲେ ବିଶ୍ୱର ରାଜକୁମାର ହେବୁ, ତେଣୁ କେତେ ଖୁସି ରହିବା ଉଚିତ। ମୁଁ ମଧ୍ୟ ପାଠ ପଢୁଛି, ତୁମେ ମଧ୍ୟ ପଢୁଛ, ଏହି ପାଠପଢା ପରେ ଆମେ ଯାଇ ଏହିପରି ହେବୁ। ତେବେ ସବୁକିଛି ପାଠପଢା ଉପରେ ନିର୍ଭର କରୁଛି, ଯେତେ ପଡିବ ସେତେ ରୋଜଗାର ହେବ ନା। ବାବା କହୁଛନ୍ତି କେତେକ ଡାକ୍ତର ଏତେ ହୁସିଆର ଅଟନ୍ତି ଯାହାକି ଗୋଟିଏ କେସରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି। ବାରିଷ୍ଟର ମଧ୍ୟ ଏପରି ଅଛନ୍ତି, କେହି ତ ବହୁତ ରୋଜଗାର କରୁଛନ୍ତି, କେହି ପୁଣି ଫଟା କୋଟ ମଧ୍ୟ ପିନ୍ଧୁଛନ୍ତି। ଏଠାରେ ମଧ୍ୟ ସେପରି ହେଉଛି, ସେଥିପାଇଁ ବାପା ବାରମ୍ବାର କହୁଛନ୍ତି ପିଲାମାନେ କୌଣସି ଭୁଲ କର୍ମ କର ନାହିଁ, ସର୍ବଦା ଶ୍ରୀମତରେ ଚାଲ, ଶ୍ରୀ ଶ୍ରୀ ଶିବ ବାବାଙ୍କ ଦ୍ୱାରା ତୁମେ ଶ୍ରେଷ୍ଠ ହେଉଛ। ତୁମେ ବାପାଙ୍କ ଠାରୁ ଅନେକ ଥର ବର୍ଷା ନେଇଛ ଏବଂ ହରାଇଛ। ଏକୋଇଶ ଜନ୍ମର ବର୍ଷା ଅଧାକଳ୍ପ ପାଇଁ ମିଳୁଛି, ଅଧାକଳ୍ପ ପଚିଶ ବର୍ଷ ସୁଖ ପ୍ରାପ୍ତ କରୁଛ। ଆଚ୍ଛା ଛ ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଭିତରେ ବାହାରେ ସଚ୍ଚା ହୋଇ ରହିବାକୁ ହେବ। ପାଠପଢାରେ କେବେ ହେଲେ ଅବହେଳା କରିବାର ନାହିଁ, କେବେ ବି ସଞ୍ଚୟ ବୁଦ୍ଧି ହୋଇ ପାଠପଢାକୁ ଛାଡିବାର ନାହିଁ, ସେବାରେ ବିଘ୍ନ ରୂପ ହେବାର ନାହିଁ। ନମ୍ବର ଦୁଇ, ସମସ୍ତଙ୍କୁ ଏହି ଖୁସି ଖବର ଶୁଣାଅ ଯେ ଆମେ ପବିତ୍ରତାର ବଳ ଦ୍ୱାରା ଏବଂ ଶ୍ରୀମଦ ଆଧାରରେ ନିଜର ତନ ମନ ଧନର ସହଯୋଗ ଦ୍ୱାରା ଏକୋଇଶ ଜନ୍ମ ପାଇଁ ଭାରତକୁ ଶ୍ରେଷ୍ଠାଚାରୀ ତଥା ଦିଅ ମୁକୁଟ ଧରି କରିବାର ସେବା କରୁଛୁ। ବରଦାନ ସର୍ବଦା ପୁଣ୍ୟର ଖାତା ଜମା କରୁଥିବା ଏବଂ କରାଉଥିବା ମାଷ୍ଟର ଶିକ୍ଷକ ଭବ। ମୁଁ ମାଷ୍ଟର ଶିକ୍ଷକ ଅଟେ, ମାଷ୍ଟର କହିବା ଦ୍ୱାରା ଆପେ ଆପେ ବାପା ମାନେ ପଡିଥାନ୍ତି, ତିଆରି କରିବା ବାଲାଙ୍କର ସ୍ମୃତି ଆସିବା ଦ୍ୱାରା ମୁଁ ନିମିତ୍ତ ଅଟେ, ଏହି ସ୍ମୃତି ସ୍ରୋତ ହିଁ ଆସିଯାଇଥାଏ। ତେଣୁ ବିଶେଷ ଭାବରେ ଏହି ସ୍ମୃତି ରହୁଛେ ମୋ ପୁଣ୍ୟ ଅଟେ, ମୋତେ ପୁଣ୍ୟର ଖାତା ଜମା କରିବାର ଅଛି ଏବଂ କରାଇବାର ଅଛି, ଏହା ହିଁ ମୋର ବିଶେଷ ସେବା। ପୁଣ୍ୟ ଆତ୍ମା କେବେ ଗୋଟିଏ ବି ପାପ ସଂକଳ୍ପ ମାତ୍ରାରେ ମଧ୍ୟ କରିପାରିବ ନାହିଁ। ମାଷ୍ଟର ଶିକ୍ଷକର ଅର୍ଥ ହେଲା ସର୍ବଦା ପୁଣ୍ୟର ଖାତା ଜମା କରିବା ବାଲା ଏବଂ କରାଇବା ବାଲା ବାପ ସମାନ। ସ୍ଲୋଗାନ ସଂଗଠନର ମହତ୍ତ୍ୱକୁ ଜାଣିବା ବାଲା ଆତ୍ମାମାନେ ସଂଗଠନ ଭିତରେ ହିଁ ନିଜର ସୁରକ୍ଷାର ଅନୁଭବ କରିଥାନ୍ତି। ଅବ୍ୟକ୍ତ ଇଶାରା ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ଯିଏ ଯେତିକି ନିଶ୍ଚୟ ବୁଦ୍ଧି ହୋଇଥିବ ସେହି ଅନୁସାରେ ସବୁ କଥାରେ ବିଜୟୀ ହେଉଥିବ। ନିଶ୍ଚୟ ବୁଦ୍ଧି ଆତ୍ମାର କେବେ ବି ପରାଜୟ ହୋଇନଥାଏ। ଯଦି ହାରିଯାଉଛ ତେବେ ବୁଝି ନେବା ଦରକାର ଯେ ମୋର ନିଶ୍ଚୟରେ କମି ଅଛି। ନିଶ୍ଚୟ ବୁଦ୍ଧି ବିଜୟୀ ରତ୍ନ ମାନଙ୍କ ଭିତରେ ମୁଁ ମଧ୍ୟ ଏକ ରତ୍ନ ଅଟେ, ଏହିଭଳି ନିଜକୁ ଭାବିବା ଦରକାର। ଯଦି କୌଣସି ବି ବିଘ୍ନ ଆସୁଛି ତେବେ ତାକୁ ପରୀକ୍ଷା ମନେ କରି ପାସ୍ ହେବାକୁ ପଡିବ। କଥାକୁ ଦେଖିବାର ନାହିଁ କିନ୍ତୁ ପରୀକ୍ଷା ମନେ କରି ପାସ୍ ହେବାକୁ ପଡିବ। ଆଚ୍ଛା, ଓମ୍ ଶାନ୍ତି।